ବାର୍ଦ୍ଧକ୍ୟ ଭତ୍ତା ନା ସରି ସେ 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 ମଧୁବାବୁ ପେନସନ ର ତାର ଖାଲି ସାର୍ଟିଫିକେଟ ଆଧାର କାର୍ଡ ବିକ୍ରୟ କର ଆଉ ଭାତ
ହେଲୋ ମୁଁ ମଞ୍ଜୁଲତା ଦାସ କହୁଛି କୁମ୍ଭୀରିଆ ଜଗନ୍ନାଥ ବସ୍ତିରୁ ମୋର ମୋ ସ୍ୱାମୀଙ୍କର ଆଧାର ସରି ଭତ୍ତା 2019 ମସିହାରୁ ବନ୍ଦ ହେଇଥିଲା କମ୍ପ୍ଲେନ କଲା ପରେ ଆପଣ ଯେବେଠୁ ଆକାଉଣ୍ଟ ରେ ଦଉଥିଲେ ସେବେଠୁ ପଇସା ଆସିଲା କିନ୍ତୁ ପୂର୍ବ ପଇସା 2 ବର୍ଷର ପଇସା ଆସିଲା ନାହିଁ ଆପ୍ଲିକେସନ ଦେଲା ପରେ ବି କିଛି ହେଇନି ଟିକେ ସଲ୍ୟୁସନ କିଛି ଦେଲେ ଭଲ ହବ।